ଜଗନ୍ନାଥ ମହାପ୍ରଭୁଙ୍କର କାଳିଆ ସାନ୍ତଙ୍କର ବାର ମାସରେ ତେର ପର୍ବ, ବାର ମାସରେ ତେର ପର୍ବ ମଧ୍ୟରେ ରଥଯାତ୍ରା ମହୋତ୍ସବ ଅନ୍ୟତମ। ପ୍ରିୟ ଭକ୍ତବନ୍ଧୁ, ଯେତେବେଳେ ଜଗନ୍ନାଥ ମହାପ୍ରଭୁ ନନ୍ଦିଘୋଷରେ ବିଜେ କରନ୍ତି ସେତେବେଳେ କ'ଣ ହୁଏ, ରଥ କ'ଣ କହେ, ପଥ କ'ଣ କହେ? ରଥ କହୁଛି ମୁଁ ଦେବତା, ପଥ କହୁଛି ମୁଁ ଦେବତା, ବଡ଼ଦାଣ୍ଡର ଧୂଳି କହୁଛି ମୁଁ ଦେବତା। ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ, ଆଶ୍ଚର୍ଯ୍ୟ। କିନ୍ତୁ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ପ୍ରାଣ, ମହାପ୍ରାଣ, ଯାହାଫଳରେ କି ସମସ୍ତଙ୍କ ପାଖରୁ ସେ ହେଉଛନ୍ତି ଭିନ୍ନ। ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ରଥ ପଥ କିଛି ନାହିଁ, ସବୁ ସେଇ କାଳିଆ ଦେବତା, କାଳିଆ ଦେବତା। ରଥ କହେ ମୁଁ ଦେବତା, ଓ ପଥ କହେ ମୁଁ ଦେବତା, ଆରେ ରଥ ପଥ କିଛି ନାହିଁ, ରଥ ପଥ କିଛି ନାହିଁ, କିଛି ନାହିଁ, ରଥ ପଥ କିଛି ନାହିଁ, ସବୁ ସେଇ, ଆରେ ରଥ ପଥ କିଛି ନାହିଁ, ସବୁ ସେଇ କାଳିଆ ଦେବତା, କାଳିଆ ଦେବତା, କାଳିଆ ଦେବତା, କାଳିଆ ଦେବତା। ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ରଥ ପଥ କିଛି ନାହିଁ, ରଥ ପଥ କିଛି ନାହିଁ, ରଥ ପଥ କିଛି ନାହିଁ, ରଥ ପଥ କିଛି ନାହିଁ, ସବୁ ସେଇ କାଳିଆ ଦେବତା, କାଳିଆ ଦେବତା, କାଳିଆ ଦେବତା, କାଳିଆ ଦେବତା। ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା। ଆଷାଢ଼ ଦ୍ୱିତୀୟା ତିଥିରେ ପରା ଭୁବନ ପ୍ରସିଦ୍ଧ ରଥ ଯାତରା, ଜଗନ୍ନାଥମୟ ଶ୍ରୀକ୍ଷେତ୍ର ଲାଗେ, ତୁଳସୀ ଚନ୍ଦନ ମହକ ଛୁଟି। ଆଷାଢ଼ ଦ୍ୱିତୀୟା ତିଥିରେ ପରା ଭୁବନ ପ୍ରସିଦ୍ଧ ରଥ ଯାତରା, ଜଗନ୍ନାଥମୟ ଶ୍ରୀକ୍ଷେତ୍ର ଲାଗେ, ତୁଳସୀ ଚନ୍ଦନ ମହକ ଛୁଟି। ରଥର ଦୌଡ଼ି ମାଘରେ ପ୍ରଭୁ କୁଣିଆ, ଦିନ ଉତ୍ସବ କରିବେ ପ୍ରଭୁ, ଆପତ୍ତି ବିପତ୍ତି ହରିବେ ସବୁ। ନନ୍ଦିଘୋଷ ରଥ ଷୋଳ ଚକିଆ ମାଉସୀ ମାଗରେ ପ୍ରଭୁ କୁଣିଆ, ନଦିନ ଉତ୍ସବ କରିବେ ପ୍ରଭୁ, ଆପତ୍ତି ବିପତ୍ତି ହରିବେ ସବୁ। ଅତୀତ ତାରିବେ ରଥପଥ କିଛି ନାହିଁ, ରଥପଥ କିଛି ନାହିଁ, ସବୁ ସେଇ।